ଖାଇଲି ସେତିକି ଥାଉ ପ୍ରେମ ନୁହେଁ ସିଧା ମ୍ୟାରେଜ କହିବି ବ୍ୟସ୍ତ ମୋର ବାପା ବୋଉ ହଁ କରିଦେଲ ଧନ ଟେନସନ ଦେନି ଆଉ ମେରା ରାବି ଦେଲା ଲୋ କାଉ 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 ଭାରି ଯା ହବ ତୁମର ହବ ଆମ ଘର ବୋହୁ ତମେରା ରାବି ଦେଲା ଲୋ କାଉ 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 ଭାରି ଯା ହବ ତୁମର ହବ ଆମ ଘର ବୋହୁ ମେରା ରାବି ଦେଲା ଲୋ କାଉ 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 ଭାରି ଯା ହବ ତୁମର ହବ ଆମ ଘର ବୋହୁ ତମେରା ରାବି ଦେଲା ଲୋ କାଉ 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 ବୁଲେଇ ନେବି ମୁଁ ତତେ କୁଏଇବି କାଶ୍ମୀର ସେଉ ମେରା ରାବି ଦେଲା ଲୋ କାଉ 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 ଭାରି ଯା ହବ ତୁମର ହବ ଆମ ଘର ବୋହୁ ତମେରା ରାବି ଦେଲା ଲୋ କାଉ 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 ଦଶ ମାସ ବିତି ଯାଉ ଲୋ ତୁ ହବୁ ମୋ ଛୁଆର ବୋହୁ
ନମସ୍କାର ମୁଁ ପପୁ ପମ୍ପମ୍ ଏସ୍ ବି ପ୍ରଡକ୍ସନ୍ସ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ତାଙ୍କ ପାଇଁ ଆଜି ଗୋଟେ ବଢ଼ିଆ ଗୀତ ମୁଁ ଗାଇଲି କଟକର ଏମ୍ଆର୍ଆର୍ ଷ୍ଟୁଡିଓରେ ଗୀତଟି ରେକର୍ଡିଂ ହେଲା ଗୀତଟିକୁ ଲେଖିଛନ୍ତି ଏବଂ ସ୍ୱରରେ ସଜେଇଛନ୍ତି ସୁଜିତ ସ୍ୱାଇଁ ଜିତୁନ ଭାଇ ଏବଂ ଗୀତଟିର ପ୍ରଡ୍ୟୁସର ହେଉଛନ୍ତି ସ୍ୱରୂପ ସାମଲ ଗୀତଟିକୁ ଶୁଣିବେ ଯଦି ଭଲ ଲାଗିବ ଲାଇକ୍ କରିବେ କମେଣ୍ଟ କରିବେ ସେୟାର କରିବେ ଏବଂ ପ୍ରଥମ ଥର ପାଇଁ ଯଦି ଏସ୍ ବି ପ୍ରଡକ୍ସନ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ଟିକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ ଜୟ ଜଗନ୍ନାଥ